ପୁଣି ଆସିଲି ଯାଉ ନା
ହଁ ନା କହିବ ଆଉ କ'ଣ
କହିବି
ମୋ ନାଁ ଲିଲି ପ୍ରଧାନ ସାତ ନମ୍ବର ୱାର୍ଡ ଏଫଆର ବ୍ଲକରୁ କହୁଛି। ଆମର ପ୍ରତ୍ୟେକ ଦିନ ଅଳିଆ ଗାଡି ଦ୍ୱାର ମୁହଁକୁ ଆସୁଛି ଆଉ ଅଳିଆ କଲେକ୍ଟ କରିକି ନଉଛି। ଓଦା ଶୁଖିଲା ଅଲଗା ଅଲଗା ରଖିକି ଦିଆହଉଛି। ଆମ କଲୋନୀ ସବୁବେଳେ ପରିଷ୍କାର ରହୁଛି, ସେଥିପାଇଁ ମୁଁ ଆପଣଙ୍କୁ ଧନ୍ୟବାଦ ଜଣାଉଛି।